ଛବି ଛଅ। ସେହି ସମୟରେ ଚାରିଜଣ ଲୋକ ନଗର ଦ୍ୱାରରେ ବସିଥିଲେ। ସେମାନେ କୁଷ୍ଠି ଥିଲେ। ସେମାନେ ପରସ୍ପର କହିଲେ, ଆମେ ଏଠାରେ ରହି କାହିଁକି ମରିବା? ଚାଲ ଆମେ ସୁରିଆ ସୈନ୍ୟମାନଙ୍କ ପାଖକୁ ଯିବା। ସେତେବେଳେ ସେ ସୈନ୍ୟଦଳ ମହାସୈନ୍ୟଦଳର ଶବ୍ଦ ଶୁଣି ଅତ୍ୟନ୍ତ ଭୀତ ହୋଇ ସେମାନଙ୍କର ସବୁକିଛି ଛାଡ଼ି ପଳାଇଲେ। ସେ କୁଷ୍ଠରୋଗୀମାନେ ସେଠାକୁ ଆସି କାହାରିକୁ ନ ଦେଖି ସେମାନଙ୍କ ଆବଶ୍ୟକ ଖାଦ୍ୟ ନେଲେ। ପୁଣି ସେମାନେ ପରସ୍ପରକୁ କହିଲେ, କେବଳ ଆମ ପାଇଁ ଚିନ୍ତା କରୁଛୁ ତାହା ଭଲ ନୁହେଁ। ଆଜି ଶୁଭ ସମ୍ବାଦର ଦିନ, ଆମେ ତାହା ଅନ୍ୟମାନଙ୍କୁ କହିନାହୁଁ। ସଙ୍ଗେ ସଙ୍ଗେ ସେମାନେ ସମରିଆକୁ ଆସି ରାଜାଙ୍କୁ ସେ କଥା କହିଲେ। ଅଳ୍ପ ସମୟ ମଧ୍ୟରେ ଲୋକମାନେ ସେଠାରୁ ଖାଦ୍ୟ ଆଣି ସମରିଆ ନଗର ଦ୍ୱାରରେ ବିକ୍ରି କଲେ। ତହିଁରେ ଇଲିସାୟଙ୍କ ବାଣୀ ସଫଳ ହେଲା। ଈଶ୍ୱର ଇସ୍ରାଏଲ ଓ ତାଙ୍କ ଦାସ ଇଲିସାୟଙ୍କୁ ରକ୍ଷା କଲେ। ବନ୍ଧୁଗଣ, ଈଶ୍ୱର ଯୀଶୁଙ୍କୁ ଆମକୁ ଅନନ୍ତ ମୃତ୍ୟୁରୁ ଉଦ୍ଧାର କରିବା ପାଇଁ ପଠାଇଲେ। ଏହା ସବୁଠାରୁ ବଡ଼ ସୁସମ୍ବାଦ। ଏହା ଆମେ ଅନ୍ୟମାନଙ୍କୁ କହିବା।